প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
আগো আগো দিন কাহা পথ চাহি চাহি বসি থাকে গায়ে গা আগো চহলিতে প্রেম প্রকাশিল খুশো করে নিদারুণ ব্যথা দেখি কেবে বুঝি পারে চহলিতে প্রেম প্রকাশিল খুশো করে দিলারুণ ব্যথা বুঝি পারে সরগর সুখিরি যাহা লাগি ত্যাগ করি সরগর সুখিরি যাহা লাগি ত্যাগ করি জনমিল নর দেহে সেবকু তনগি বিকা জনমিল নর দেহে সেবকু তনগি বিকা সেবকু তনগি বিকা আগো প্রিয় চাচা চহলি সর করে রাখিছ যতন করি অনন্ত জীবন সে দিয়ে তুচ্ছ করি চহলি সর করে রাখিছ যতন করি অনন্ত জীবন তেজে দিয়ে তুচ্ছ করি টোপি টোপি লহু হই যেতে মরুদয়কে টোপি টোপি লহু হই যেতে মরুদয়কে ঝরিলা কালাগি সতে দেবা কুনি বন্ধ লেখা ঝরিলা কালাগি সতে দেবা কুনি বন্ধ লেখা দেবা কুনি বন্ধ লেখা।
প্রভু যীশু খ্রিস্টঙ্ক বহুমূল্য নামরে আজির অধিবেশনকু আপনার স্বাগত করে। আমি বিগত অধিবেশনরে খ্রিস্টঙ্ক ব্যক্তিত্ব বিষয়ে আলোচনা করেছিল। আজি আমি খ্রিস্টঙ্ক কার্য অর্থাৎ সে যে উদ্দেশ্যে দেহ ধারণ কলে সে বিষয়ে আলোচনা করিবু। সে তাঁকর সেবা সময়ের সমস্ত কার্য পিতাঙ্ক ইচ্ছানুযায়ী সম্পাদন করি অন্তিমরে কৃষ উপরে নিজের জীবন দেলে। তেণু নির্দিষ্ট ভাবে কৃষ উপরে খ্রিস্টঙ্ক মৃত্যুভোগ বিষয় আমি আলোচনা করিবু। প্রত্যেক শিক্ষা খ্রিস্টঙ্ক কৃষ আড়কু অঙ্গুলি নির্দেশ করে। অনাদিকালরু ঈশ্বর যোজনা করে যে খ্রিস্ট মনুষ্যকু পাপরু উদ্ধার করা কৃষ উপরে নিশ্চিতভাবে মৃত্যুভোগ করিবে। সাধু জহন জগতর পতন পূর্বরু বলিকৃত মেষশাবকঙ্ক বিষয় কহন্তি। ব্যবস্থা গীতসংহিতা ও ভাববাদী মানে ଯୀଶୁଙ୍କ ମୃତ୍ୟୁ ବିଷୟରେ ପୂର୍ବରୁ ଭାବବାଣୀ କରିଥିଲେ। ଦେହଧାରଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ। ଦେହଧାରଣ ଏକ ଅନ୍ତିମ ଉଦ୍ଦେଶ୍ୟ ଥିଲା ତାହା ନୁହେଁ, ମାତ୍ର ଏକ ଅନ୍ତିମ ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଏହା ଏକ ମାଧ୍ୟମ ଥିଲା। ଅନୁଗ୍ରହର ସୁସମାଚାର ନିମନ୍ତେ ଯୀଶୁଙ୍କ ମୃତ୍ୟୁ ଥିଲା ଏକ ମୁଖ୍ୟ ପ୍ରସଙ୍ଗ। ଖ୍ରୀଷ୍ଟ ଆମ ପାପ ପାଇଁ ମୃତ୍ୟୁଭୋଗ କଲେ, ମୃତ୍ୟୁଦଣ୍ଡର ମୂଲ୍ୟ ଦିଆଗଲା। ଏହା ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ସୁସମ୍ବାଦ। ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ ନୂତନ ନିୟମ ଲେଖାରେ ଏକ ମୁଖ୍ୟ ଓ ସ୍ପଷ୍ଟ ବିଷୟ। ପ୍ରେରିତମାନଙ୍କ ପ୍ରଚାରର ମୁଖ୍ୟ ବିଷୟବସ୍ତୁ ଥିଲା କ୍ରୁଶ। ପାଉଲ କହିଲେ, ପରିତ୍ରାଣ ପାଉଥିବା ଲୋକମାନଙ୍କ ନିମନ୍ତେ କ୍ରୁଶର କଥା ଈଶ୍ୱରଙ୍କ ଶକ୍ତି। ଗାଲାତୀୟ ତା 6:14 ପାଉଲ କହିଲେ, ଯୀଶୁଙ୍କ କ୍ରୁଶ କେବଳ ତାଙ୍କର ଦର୍ପର କାରଣ। କ୍ରୁଶ ଯିହୁଦୀ ଓ ଅଣଯିହୁଦୀଙ୍କୁ ଏକତ୍ର କଲା। ଯୀଶୁଙ୍କ କ୍ରୁଶ ଉପରେ ମୃତ୍ୟୁଭୋଗ ଦ୍ୱାରା ଈଶ୍ୱରଙ୍କ ସହ ଶାନ୍ତି ସ୍ଥାପନ ସମ୍ଭବପର ହେଲା। ଈଶ୍ୱର କ୍ରୁଶରେ ବ୍ୟବସ୍ଥାକୁ ଟଙ୍ଗାଇଲେ। ସାଧୁ ପିତରଙ୍କ ଭାଷାରେ, ଆମେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମମାନଙ୍କର ସମସ୍ତ ପାପ ବହନ କଲେ। କ୍ରୁଶ ଉପରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଏକ ସ୍ୱ ଇଚ୍ଛାକୃତ କାର୍ଯ୍ୟ ଥିଲା, ସେ ସ୍ୱେଚ୍ଛାବଳୀ ଉତ୍ସର୍ଗ କରିଥିଲେ। କ୍ରୁଶ ଉପରେ ସାଧିତ କାର୍ଯ୍ୟ ମନୁଷ୍ୟ ଓ ଈଶ୍ୱରଙ୍କୁ ସମ୍ମିଳିତ କଲା। ଈଶ୍ୱର ଅତ୍ୟନ୍ତ ପବିତ୍ର ଓ ଧର୍ମମୟ ହୋଇଥିବା ଯୋଗୁଁ ପାପ ଆମକୁ ତାହାଙ୍କଠାରୁ ବିଚ୍ଛିନ୍ନ କରେ। ନିଜ ହୃଦୟରେ ପାପ ଥିବା କୌଣସି ବ୍ୟକ୍ତି ତାଙ୍କର ଉପସ୍ଥିତି ମଧ୍ୟକୁ ଆସିପାରିବ ନାହିଁ। ଏଣୁ କ୍ରୁଶ ଉପରେ ମୃତ୍ୟୁଭୋଗ କରିବା ଦ୍ୱାରା କେବଳ ଯେ ଯୀଶୁ ଆମ ପାପ ନିମନ୍ତେ ଓ ଆମ ପରିବର୍ତ୍ତେ ଅକଥନୀୟ ଯାତନା ଭୋଗ କଲେ ତାହା ନୁହେଁ, ମାତ୍ର ଈଶ୍ୱରଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଓ ଈଶ୍ୱରଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା ନିମନ୍ତେ ଏବଂ ତାହାଙ୍କ ସହିତ ସହଭାଗିତାରୁ ଉତ୍ପନ୍ନ ହେଉଥିବା ପ୍ରେମ, ଶାନ୍ତି ଏବଂ ଆନନ୍ଦକୁ ଲାଭ କରିବା ନିମନ୍ତେ ସେ ଆମ ପାଇଁ ତାହା ସମ୍ଭବ କଲେ। କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ଆମେ ଈଶ୍ୱରଙ୍କ ଧାର୍ମିକତା ପାଇବା ପାଇଁ ରାସ୍ତା ପାଉ। କ୍ରୁଶରେ ପ୍ରଭୁ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ଆମେ ପାପ କ୍ଷମା ପାଇ ଅନ୍ଧକାରର କ୍ଷମତାରୁ ଉଦ୍ଧାର ପାଇ ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତରିତ ହେବା ପାଇଁ ସୁଯୋଗ ପାଉ। କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ଦ୍ୱାରା ଯିହୁଦୀ ଓ ଅଣଯିହୁଦୀ ମଧ୍ୟରେ ଥିବା ପ୍ରାଚୀର ଭଗ୍ନ ହେଲା। ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଥିବା ବିଚ୍ଛେଦ ପ୍ରାଚୀର ଭଗ୍ନ ହେଲା ଓ ଆମେ ଈଶ୍ୱରଙ୍କ ସହ ମିଳିତ ହେବା ପାଇଁ ସୁଯୋଗ ପାଇଲୁ। ଏଫିସିୟ 2:13-16 ଲେଖାଯାଏ, ଉଭୟ ଯିହୁଦୀ ଓ ଅଣଯିହୁଦୀକୁ ଖ୍ରୀଷ୍ଟ ନିଜ ମୃତ୍ୟୁ ଦ୍ୱାରା ଏକ କଲେ, ସେମାନଙ୍କ ମଧ୍ୟରେ ଥିବା ଘୃଣାର ପ୍ରାଚୀରକୁ ଭାଙ୍ଗିଦେଲେ। କ୍ରୁଶ ଦ୍ୱାରା ଖ୍ରୀଷ୍ଟ ସେମାନଙ୍କୁ ଉଭୟଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିଲେ। କଲସିୟ 1:20-22 ଅନୁଯାୟୀ ତାହାଙ୍କ କ୍ରୁଶର ରକ୍ତରେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଈଶ୍ୱର ଆପଣା ସହିତ ସମସ୍ତର ମିଳନ କରନ୍ତି। ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ। କ୍ରୁଶ ହିଁ ଆମ ନିମନ୍ତେ ବିଶେଷ ମୁକ୍ତି ଆଣିଦେଇଛି। ଆମେ ଶୈତାନଠାରୁ ମୁକ୍ତ। ସେ ଶୈତାନର ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶ୍ୟରେ ସେମାନଙ୍କ ପ୍ରଦର୍ଶନମୂଳକ କ୍ରୁଶରେ ବିଜୟଯାତ୍ରା କରିଛନ୍ତି। ସେ ମୃତ୍ୟୁର ଅଧିକାରୀ ଶୈତାନକୁ ବିନାଶ କଲେ। କ୍ରୁଶରେ ଈଶ୍ୱର ଖ୍ରୀଷ୍ଟଙ୍କୁ ଆମ ନିମନ୍ତେ ପାପ ସ୍ୱରୂପ କଲେ। ସେ କ୍ରୁଶରେ ଆମର ପାପ ନିଜ ଉପରକୁ ନେଲେ ଈଶ୍ୱର ଆମର ପାପ ତାଙ୍କ ଉପରେ ରଖିଲେ। ସେ ନିଜର ବଳିଦାନ ଦ୍ୱାରା ଏହାକୁ ଦୂରେଇ ଦେଲେ, ପାପକୁ ଜୟ କଲେ। ପ୍ରତ୍ୟେକ ବିଶ୍ୱାସୀ ମୃତ୍ୟୁର ଭୟ ଉପରେ ବିଜୟୀ ହେଲେ। ଖ୍ରୀଷ୍ଟ ପ୍ରତ୍ୟେକଙ୍କୁ ଶୈତାନଠାରୁ, ପୁଣି ଅତୀତର ପାପ, ବର୍ତ୍ତମାନର ପାପ, ଅସୁସ୍ଥତା, ଅଭିଶାପ, ବିଚାର ଓ ଅନନ୍ତ ମୃତ୍ୟୁରୁ ଉଦ୍ଧାର କଲେ। ଏହା ସେତେବେଳେ ବାସ୍ତବତାରେ ପରିଣତ ହେବ ଯେତେବେଳେ ଜଣେ ବ୍ୟକ୍ତିଗତ ଭାବେ ଯୀଶୁଙ୍କ ପ୍ରାୟଶ୍ଚିତ କାର୍ଯ୍ୟ ଉପରେ ବିଶ୍ୱାସ ସ୍ଥାପନ କରିବ। କୃଷ ହିଁ ପ୍ରେମ ଓ ନ୍ୟାୟର ମିଳନସ୍ଥଳ, ଈଶ୍ୱର ପ୍ରେମମୟ ପାତ୍ର, ନ୍ୟାୟୀ ମଧ୍ୟ। ସେ ଆମକୁ ପ୍ରେମ କରନ୍ତି, ମାତ୍ର ଆମର ପାପର ଦଣ୍ଡ ମଧ୍ୟ ଦେବେ। ଏହି ପାପର ଦଣ୍ଡ ତାଙ୍କ ପୁତ୍ର ଯୀଶୁ କୃଷ ଉପରେ ବହନ କଲେ, ଓ ଯେ ଏହା ବିଶ୍ୱାସ କରେ ଯେ ପ୍ରଭୁ ଯୀଶୁ ତା ବଦଳରେ ପାପର ମୂଲ୍ୟ ଦେଲେ, ସେ ଈଶ୍ୱରଙ୍କ ପ୍ରେମ ହେତୁ ରକ୍ଷା ପାଏ। ତେଣୁ ରୋମିଓ ତାର 5:8-11 ପଦର ସାରାଂଶ ଆମକୁ ଜଣାଏ ଯେ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ। ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣାର ପ୍ରେମ ସପ୍ରମାଣ କରୁଛନ୍ତି। ତାହାଙ୍କର ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇଛୁ। ତାହାଙ୍କ ଶତ୍ରୁ ଥିବା ସମୟରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଈଶ୍ୱରଙ୍କ ସହ ମିଳିତ ହେଲୁ। ଖ୍ରୀଷ୍ଟଙ୍କ ମୃତ୍ୟୁ ଥରେ ହେଲା ଓ ଏହାର ପୁନରାବୃତ୍ତି ହେବ ନାହିଁ। ଏହା ସମ୍ପୂର୍ଣ୍ଣ ଓ ପରିସମାପ୍ତ କାର୍ଯ୍ୟ। ଏହା ଅନନ୍ତକାଳୀନ ଉପାସନାର ମୂଳଦୁଆ। ଖ୍ରୀଷ୍ଟୀୟ ଜୀବନ ଓ ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟଙ୍କ କୃଷୀୟ ମୃତ୍ୟୁ ଉପରେ ବିଶ୍ୱାସ ନିତ୍ୟାନ୍ତ ଆବଶ୍ୟକ। ଏକ ବିଜୟୀ ଖ୍ରୀଷ୍ଟୀୟ ଜୀବନ ଯାପନ ପାଇଁ ପ୍ରତ୍ୟେକ ଦିନ ଖ୍ରୀଷ୍ଟଙ୍କ ସହ ପାପ ପ୍ରତି ମୃତ୍ୟୁଭୋଗ କରିବାର ଅନୁଭୂତି, ନିଜର ଇଚ୍ଛା ପ୍ରତି ମୃତ୍ୟୁଭୋଗର ଅନୁଭୂତି, ଖ୍ରୀଷ୍ଟଙ୍କ ପାଇଁ କ୍ଲେଶଭୋଗ କରିବାର ଅନୁଭୂତି ଆବଶ୍ୟକ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
କର ଅସୀମ ଭୁକୁରେ ଅଦେହତାର ଦେଖାଯାଏ, ଗଣିଲେ ପଣ୍ଡିତ ଉଭା ହେବ ସତେ, ଆଶ୍ଚର୍ଯ୍ୟ ସେ ତାରା ସେହି ରାତେ, ଚଳିଲେ ଚକିଲେ ପଶ୍ଚାତ ପଣ୍ଡିତ ଅଗ୍ରତ ସେ ତାରା ଦିନେ ଯାଏ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।